ହଁ, ସୁଜାତାଟା କୁଆ କହୁଥିଲି। ଆଉ ଆମର ଏଇ ଘର ନାଳ ଜାମ ହଉଛି, ଆଉ କେହି ତ କିଛି ଇଏ କରୁନାହାନ୍ତି, ସେଥିପାଇଁ ଟିକେ ଆସିକିରି ଏଇଟା ସଫା କରିଦେଲେ ଠିକ ହେଇଥାନ୍ତା। ଆଉ ଡ୍ରେନ ଯାଏ, ରାସ୍ତା ସାରା ପାଣି ଭାସୁଛି, ସେଇଥିପାଇଁ ଏଇଟା ସଫା କରିଦେବେ। ହଁ, ଟିକେ ଡ୍ରେନ ସୁବିଧା କରିଦେବେ, ହଇରାଣ ହଉଛୁ ଆମେ।